ओम शांति। आज रचाकर महावाक्य 25 एप्रिल 2026 मधुर संतान मानी बाबा दूर देश आसी तुम संतान मानी नुआ राज्य स्थापन करने तुम्हें मैंने वर्तमान स्वर्ग पाई योग्य प्रश्न जो संतान मानकर से बाबा प्रति अतुट निश्चय रही लक्षण कौन हो उत्तर सेमाने आखे बंद करे बाबांकर श्रीमत को पालन करिवे जहां भी आज्ञा मिलो सेमानंक मनरे भले विचार भी आसीब ना जे एथिरे किछ खेती होई जीव नाही तो काहे कि ना एही भले निश्चय बुद्धि संतान मानंकर उत्तरदायी बापा अटंती सेमानंको निश्चय रो बल मिल जाए अवस्था अटल एवं अचल हो जाए। गीत तुमि हो माता तुमि हो पिता हो ओम शांति। एहा कहार महिमा सुनिल जहां को तुम संतान मानक व्यतीत दुनिया आउ केही भी जानी नहांते एहा हेउछि सर्वोच्च पितांकर महिमा बाकी आउ जहार भी महिमा करुछन्ते तहा व्यर्थ हो जाउछि एकमात्र भगवान ही सर्वोच्च अटंते तेबे पितांकर परिचय किए देव से निजे ही आसी आत्मार एवं निजर परिचय देउछन्ते कौनसी भी मनुष्य को आत्मार यथार्थ परिचय जना नाही जदियो कहते महान आत्मा जीव आत्मा जेते बेले कही शरीर छाड़े तेबे कहते शरीर रो आत्मा बाहरी गला शरीर मूर्तार हो जाए थे आत्मा हेउछि अविनाशी ताहा केबे नष्ट हुए नहीं आत्मा जी तारका सदृश ताहा अति सुक्ते आत्मा को यही आखि द्वारा देखी हुई नहीं सब कर्तव्य आत्मा ही करी थाए किंतु घड़ी घड़ी देह विमान रे आसी जाउ थिबारु कहंती मो अमुक मो एहा करूची वास्तव रे आत्मा ही सब करी थाए शरीर त हेउछि जंत्र साधु आदि मध्य जानी छंती जे आत्मा बहुत सूक्ष्म ब्रुकुटी मझिरे रहे किंतु तंकर ही ज्ञान नहीं जे आत्मारे अभिनय करिवार संस्कार अछि आओ केतक कहती आत्मारे संस्कार न थाए आत्मा निर्लेप केही केही कहती संस्कार अनुसार जन्म मिली थाए ए संबंध रे मतभेद बहुत रहिछि ए कथा मध्य कहा को जाना नहीं जे केउ आत्मा चौरासी जन्म नेउछि तुम्हें जानिछ जे सूर्य वंशी मानंकु ही चौरासी जन्म रे चक्र रे आसीबा को पडुछि आत्मा ही चौरासी जन्म रे चक्र रे आसी पतित हेउछि ताको किए पवित्र करिबो पतित पवन सर्वोच्च एक पिता ही अटंते तांकर महिमा सबुठार श्रेष्ठ चौरासी जन्म समस्त तनियति नहीं पछरे असुतिबा आत्मा माने तो चौरासी जन्म नै पारिबे नहीं समस्त एकाठी तो आसंती नहीं जिए प्रथमे सत्य जुगरे आसीबे सूर्यवंशी राजा एवं प्रजा हेबे तांकर ही चौरासी जन्म होइथाए परे त मनुष्यंकर बहुत वृद्धि होइथाए ना पुणी कहार 83 कहार 80 जन्म हुए सत्य जुगरे त पूरा 150 वर्ष आयु होइथाए सेठारे के अल्पायु हेबे नहीं एई कथा बाबा ही बसे बुझाउछंती एबे केही परमपिता परमात्मा को जानी नहांती बाबा कहुछंती कि जेपरी तुम्हें आत्मा से परे मु मध्य आत्मा तुम्हें केवल जन्म मरण चक्र आसुच मु आसु ना जेते बड़े पतित हेउछंती मते सेते बड़े डाकुछंती जेते बड़े बहुत दुखी हो जाई थांती सेते बड़े जाई डाकी थांती वर्तमान तुम संतान मानंकु से बाबा पढ़ाउछंती केही के पचारुछंती जे एक कथा किपरि ग्रहण करिबु जे परमात्मा आसुछंती तेबे तांको बुझाइबा को हेबो जे समस्त डाकुछंती हे पतित पावन आस से त निराकार अटंती तांकर निजर शरीर नाही तेनो पतित दुनिया को मध्य आसीबा को हेबो पवित्र दुनिया को तो आसीबे नाही एही परे बुझाइबा दरकार ए कथा मध्य बुझाइबा को हेबो जे परमात्मा एते छोट अटंती जेपरी आत्मा छोट अटे किंतु से होछंती मनुष्य सृष्टि रा बीज रूप ज्ञान रा सागर बाबा कहुछंती जे तुम्हें मते परम पिता परमात्मा कहुच जदि डाकुछ तेबे तो निश्चय आसीबो ना गायन मध्य अछि जे दूर देश रा निवासी परदेश को आसिले ଏବେ ବାବାଙ୍କ ଦ୍ଵାରା ଜଣା ପଡିଲା ଯେ ଏବେ ଆମେ ପରଦେଶରେ ଅର୍ଥାତ୍ ରାବଣ ଦେଶରେ ଅଛୁ। ସତ୍ୟଯୁଗ ତ୍ରେତାରେ ଆମେ ଈଶ୍ୱରୀୟ ଦେଶ ଅର୍ଥାତ୍ ନିଜ ଦେଶରେ ଥିଲୁ, ପୁଣି ଦ୍ଵାପର ଠାରୁ ଆମେ ପରଦେଶ ପର ରାଜ୍ୟକୁ ଆସିଯାଇଛୁ, ବାମ ମାର୍ଗକୁ ଆସିଯାଉଛୁ। ପୁଣି ଭକ୍ତି ଆରମ୍ଭ ହୋଇଯାଉଛି। ପ୍ରଥମେ ଶିବ ବାବାଙ୍କ ଭକ୍ତି କରିବାରେ ଲାଗି ପଡୁଛନ୍ତି। ଲୋକମାନେ ଶିବଙ୍କର ଏତେ ବଡ଼ ଲିଙ୍ଗ ତିଆରି କରୁଛନ୍ତି, କିନ୍ତୁ ସେ ଆକାରରେ ଏତେ ବଡ ନୁହନ୍ତି। ଏବେ ତୁମେ ବୁଝିଛ ଯେ ଆତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ଅନ୍ତର କ'ଣ। ସେ ଜ୍ଞାନର ସାଗର, ସର୍ବଦା ପବିତ୍ର ସୁଖର ସାଗର, ଆନନ୍ଦର ସାଗର ଅଟନ୍ତି। ଏହା ପରମାତ୍ମାଙ୍କର ମହିମା ଅଟେ ନା। ଏବେ ଡାକୁଛନ୍ତି ଯେ ହେ ପତିତ ପାବନ ଆସ। ସିଏ ହଉଛନ୍ତି ପରମପିତା, ଯିଏକି କଳ୍ପ କଳ୍ପ ଆସିଥାନ୍ତି। ଦୂର ଦେଶରେ ରହୁଥିବା ଯାତ୍ରୀଙ୍କୁ ଡାକୁଛନ୍ତି, ତାଙ୍କର ମହିମା ଗାୟନ କରୁଛନ୍ତି। ବ୍ରହ୍ମା ସରସ୍ୱତୀଙ୍କୁ ତ ଡାକୁ ନାହାନ୍ତି, ନିରାକାର ପରମାତ୍ମାଙ୍କୁ ହିଁ ଡାକୁଛନ୍ତି। ଆତ୍ମା ଡାକୁଛି ଯେ ଦୂର ଦେଶର ନିବାସୀ ଏବେ ପରଦେଶକୁ ଆସ, କାହିଁକି ନା ସମସ୍ତେ ପତିତ ହୋଇଯାଇଛନ୍ତି। ମୁଁ ମଧ୍ୟ ସେତେବେଳେ ଆସିବି ଯେତେବେଳେ ରାବଣ ରାଜ୍ୟ ଶେଷ ହେବାର ଥିବ। ମୁଁ ସଙ୍ଗମ ଯୁଗରେ ହିଁ ଆସୁଛି, ଏ କଥା କାହାକୁ ମଧ୍ୟ ଜଣା ନାହିଁ। କହନ୍ତି ମଧ୍ୟ ଯେ ସେହି ପରମାତ୍ମା ବିନ୍ଦୁ ଅଟନ୍ତି। ଆଜିକାଲି ପୁଣି କହୁଛନ୍ତି ଆତ୍ମା ସ୍ୱ ପରମାତ୍ମା, ପରମାତ୍ମା ସ୍ୱ ଆତ୍ମା, ଏକ ଓ ଅଭିନ୍ନ। ଆତ୍ମା ହିଁ ପରମାତ୍ମା, ଏହା ତ ସମ୍ଭବ ନୁହେଁ। ଆତ୍ମା ପରମାତ୍ମା ଉଭୟ ଭିନ୍ନ ଅଟନ୍ତି, ଉଭୟଙ୍କର ରୂପ ସମାନ ଅଟେ। କିନ୍ତୁ ଆତ୍ମା ପତିତ ହୋଇଥାଏ, ତାକୁ 84 ଜନ୍ମର ଅଭିନୟ କରିବାକୁ ପଡିଥାଏ। ପରମାତ୍ମା ଜନ୍ମ ମରଣ ରହିତ ଅଟନ୍ତି। ଯଦି ଆତ୍ମା ହିଁ ପରମାତ୍ମା ବୋଲି କହୁଛନ୍ତି, ତେବେ କଣ ସତ ପ୍ରଧାନ ପରମାତ୍ମା ତମ ପ୍ରଧାନ ଅବସ୍ଥାକୁ ଆସୁଛନ୍ତି କି? ନା, ଏହା ତ ହୋଇପାରିବ ନାହିଁ। ବାବା କହୁଛନ୍ତି ଯେ ମୁଁ ସର୍ବ ଆତ୍ମା ମାନଙ୍କର ସେବା କରିବା ପାଇଁ ଆସୁଛି, ମୋର ଜନ୍ମ ମଧ୍ୟ କୁହାଯାଏ ନାହିଁ। ମୁଁ ନର୍କବାସୀ ମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ଆସୁଛି, ପର ଦେଶକୁ ଆସିଛି ନିଜର ସ୍ୱର୍ଗ ସ୍ଥାପନ କରିବା ପାଇଁ। ବାବା ହିଁ ଆସି ଆମକୁ ସ୍ୱର୍ଗ ପାଇଁ ଯୋଗ୍ୟ କରାଉଛନ୍ତି। ଏ କଥା ମଧ୍ୟ ବୁଝାଉଛନ୍ତି କି ସବୁ ଆତ୍ମା ମାନଙ୍କର ନିଜ ନିଜର ଅଭିନୟ ରହିଛି। ପରମାତ୍ମା ଜନ୍ମ ମରଣ ରହିତ ଅଟନ୍ତି, ସେ ନିଶ୍ଚୟ ଆସୁଛନ୍ତି। ତେଣୁ ତ ଶିବରାତ୍ରୀ ପାଳନ କରାଯାଉଛି, କିନ୍ତୁ ସିଏ କେବେ ଆସୁଛନ୍ତି ଏହା କେହି ଜାଣନ୍ତି ନାହିଁ। ଏମିତି ହିଁ ଶିବ ଜୟନ୍ତୀ ପାଳନ କରି ଆସୁଛନ୍ତି, ସେ ନିଶ୍ଚୟ ସଙ୍ଗମରେ ଆସିଥିବେ ସ୍ୱର୍ଗ ସ୍ଥାପନ କରିବା ପାଇଁ, ପତିତ ମାନଙ୍କୁ ପବିତ୍ର କରିବା ପାଇଁ ନିଶ୍ଚୟ ସଙ୍ଗମରେ ଆସିବେ ନା। ପାବନ ସୃଷ୍ଟି ହେଉଛି ସ୍ୱର୍ଗ, କହୁଛନ୍ତି ପତିତ ପାବନ ଆସ। ତେବେ ନିଶ୍ଚୟ ପତିତ ଦୁନିଆର ବିନାଶ ସମୟ ହୋଇଥିବ, ତେବେ ହିଁ ପବିତ୍ର ଦୁନିଆ ସ୍ଥାପନ କରିବେ। ଯୁଗେ ଯୁଗେ ତ ଆସୁନାହାନ୍ତି, ବାବା କହୁଛନ୍ତି ମୋତେ ସଙ୍ଗମରେ ହିଁ ଆସି ପତିତ ଦୁନିଆକୁ ପାବନ କରିବାର ଅଛି। ଏହା ହେଉଛି ପରଦେଶ, ରାବଣର ଦେଶ। କିନ୍ତୁ କୌଣସି ମନୁଷ୍ୟ କଣ ଏ କଥା ଜାଣୁଛନ୍ତି କି ରାବଣ ରାଜ୍ୟ ଚାଲିଛି? କେବେଠାରୁ ଏହି ରାବଣ ରାଜ୍ୟ ଆରମ୍ଭ ହୋଇଛି କିଛି ବି ଜଣା ନାହିଁ। ସର୍ବପ୍ରଥମ ମୁଖ୍ୟ କଥା ହେଉଛି ଆତ୍ମା ପରମାତ୍ମାଙ୍କ ରହସ୍ୟ ସମ୍ବନ୍ଧରେ ବୁଝାଇବାକୁ ପଡିବ। ପୁଣି ବୁଝାଇବାକୁ ହେବ ଯେ ସେ କଳ୍ପର ସଙ୍ଗମରେ ସର୍ବ ଆତ୍ମାଙ୍କୁ ପବିତ୍ର କରିବାକୁ ଆସୁଛନ୍ତି, ଏହା ତାଙ୍କର ହିଁ କାମ ଅଟେ। ଶ୍ରୀକୃଷ୍ଣଙ୍କର ନୁହେଁ, ଶ୍ରୀକୃଷ୍ଣ ତ ନିଜେ ହିଁ 84 ଜନ୍ମ ନେଇ ତଳକୁ କଳିଯୁଗକୁ ଆସୁଛନ୍ତି। ସମସ୍ତ ସୂର୍ଯ୍ୟବଂଶୀ ତଳକୁ ଖସୁଛନ୍ତି। ବୃକ୍ଷ କଣ ଅଧା ସତେଜ ଓ ଅଧା ଜୀର୍ଣ୍ଣଶୀର୍ଣ୍ଣ ହେବ? ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ସମସ୍ତଙ୍କର ହୁଏ, କଳ୍ପର ଆୟୁ ମଧ୍ୟ ମନୁଷ୍ୟମାନଙ୍କୁ ଜଣା ନାହିଁ। ଶାସ୍ତ୍ରରେ କଳ୍ପର ଆୟୁ ଲମ୍ବା ଚଉଡ଼ା କରିଦେଇଛନ୍ତି, ଏ କଥା ବାବା ହିଁ ବସି ବୁଝାଉଛନ୍ତି। ଏଥିରେ ଆଉ କିଛି ପ୍ରଶ୍ନ ଉଠିବାର ନାହିଁ, ରଚୟିତା ବାପା ସତ୍ୟ ହିଁ କହୁଛନ୍ତି। ଆମେ ଏତେ ବିଜ୍ଞ ଅଛୁ, ସମସ୍ତେ ମାନୁଛୁ। ଆଗକୁ ଗଲେ ଯେବେ ନିଶ୍ଚୟ ହେବ, ତେବେ ସବୁ କିଛି ବୁଝିଯିବେ। ପ୍ରଥମେ ମନୁଷ୍ୟମାନଙ୍କୁ ଏକଥା ବୁଝାଇବାକୁ ହେବ ଯେ ନିରାକାର ପରମପିତା ପରମାତ୍ମା ଦୂର ଦେଶରୁ ଆସିଛନ୍ତି, କିନ୍ତୁ କାହା ଶରୀରରେ ଆସିଲେ? ସୂକ୍ଷ୍ମ ବତନରେ ଆସି କଣ କରିବେ? ନିଶ୍ଚୟ ଏଠାକୁ ଆସିବାକୁ ହେବ। ପ୍ରଜାପିତା ବ୍ରହ୍ମା ମଧ୍ୟ ସାକାର ଦୁନିଆରେ ଏଠାରେ ରହିବା ଦରକାର। ବ୍ରହ୍ମା କିଏ ଏକଥା ମଧ୍ୟ ବାପା ଅବଶ୍ୟ ବୁଝାଉଛନ୍ତି। ଯାହାଙ୍କର ଶରୀର ମଧ୍ୟରେ ପ୍ରବେଶ କରିଛନ୍ତି ସିଏ ନିଜର ଜନ୍ମକୁ ଜାଣି ନଥିଲେ, ତେଣୁ ପିଲାମାନେ ମଧ୍ୟ ଜାଣି ନଥିଲେ। ଯେତେବେଳେ ମୁଁ ପୋଷ୍ୟ ରୂପେ ଗ୍ରହଣ କରୁଛି ସେତେବେଳେ ସନ୍ତାନ ହେଉଛନ୍ତି। ମୁଁ ବ୍ରହ୍ମା ଏବଂ ସନ୍ତାନ ମାନଙ୍କୁ ବୁଝାଉଛି ଯେ କଣ ତୁମେ ନିଜର ଜନ୍ମକୁ ଭୁଲି ଯାଇଛ? ଏବେ ସୃଷ୍ଟିର ଚକ୍ର ପୂରା ହେଉଛି, ପୁଣି ପୁନରାବୃତ୍ତି ହେବ। ମୁଁ ଆସିଛି ପବିତ୍ର କରିବା ପାଇଁ, ରାଜଯୋଗ ଶିଖାଇବା ପାଇଁ। ପବିତ୍ର ହେବା ପାଇଁ ଆଉ କୌଣସି ରାସ୍ତା ନାହିଁ। ଯଦି ଏହି ରହସ୍ୟ ମନୁଷ୍ୟ ଜାଣିଥାନ୍ତେ ତେବେ ଗଙ୍ଗା ଆଦିକୁ ସ୍ନାନ କରିବା ପାଇଁ ମେଳା ଆଦିକୁ ଯାଆନ୍ତେ ନାହିଁ। ଏହି ପାଣିର ନଦୀରେ ତ ସବୁବେଳେ ଦ୍ୱାପର ଯୁଗରୁ ସ୍ନାନ କରି ଆସୁଛନ୍ତି। ଭାବିଥାନ୍ତି ଯେ ଗଙ୍ଗାରେ ବୁଡ ପକାଇଲେ ପାପ ନାଶ ହେବ, କିନ୍ତୁ କାହାର କି ପାପ ନାଶ ହୁଏ ନାହିଁ। ପ୍ରଥମେ ତ ଆତ୍ମା ଏବଂ ପରମାତ୍ମାଙ୍କର ରହସ୍ୟ ବୁଝାଅ। ଆତ୍ମା ମାନେ ହିଁ ପରମାତ୍ମା ପିତାଙ୍କୁ ଡାକୁଛନ୍ତି, ସେ ହେଉଛନ୍ତି ନିରାକାର ଆତ୍ମା, ମଧ୍ୟ ନିରାକାର ଅଟେ। ଏହି କର୍ମେନ୍ଦ୍ରିୟ ଦ୍ୱାରା ଆତ୍ମା ଡାକୁଛି। ଭକ୍ତି ପରେ ଭଗବାନଙ୍କୁ ଆସିବାକୁ ହିଁ ପଡିବ। ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି। ବାପା କହୁଛନ୍ତି ମତେ ନୂଆ ଦୁନିଆର ସ୍ଥାପନା କରିବା ପାଇଁ ଆସିବାକୁ ପଡୁଛି। ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି କି ଭଗବାନଙ୍କର ସଂକଳ୍ପ ଆସିଲା, ତେବେ ନିଶ୍ଚୟ ଡ୍ରାମା ପ୍ଲାନ ଅନୁସାରେ ସଂକଳ୍ପ ଆସିଥିବ। ଏହା ପୂର୍ବରୁ ଏହି କଥାକୁ କେହି ବୁଝିପାରୁନଥିଲେ। ଦିନକୁ ଦିନ ଅଧିକ ଅଧିକ ଆତ୍ମା ଜାଣୁଛନ୍ତି। ବାବା କହୁଛନ୍ତି ମୁଁ ତୁମକୁ ନୂଆ ନୂଆ ଗୁହ୍ୟରୁ ଗୁହ୍ୟ କଥା ଶୁଣାଉଛି। ଆତ୍ମାମାନେ ଶୁଣି ଶୁଣି ବୁଝି ଚାଲିଛନ୍ତି। ପୂର୍ବରୁ ଏପରି କହୁନଥିଲେ ଯେ ଶ୍ରୀ ବାବା ପଢ଼ାଉଛନ୍ତି, ଏବେ ତ ଠିକ ଭାବରେ ବୁଝି ଯାଇଛନ୍ତି। ଆଗକୁ ଅଧିକ ବୁଝିବାକୁ ଅଛି। ବାବା ପ୍ରତ୍ୟେକ ଦିନ ବୁଝାଉଛନ୍ତି ଯେ କାହାକୁ କିପରି ବୁଝାଇବା ଦରକାର। ପ୍ରଥମେ ଏହି ନିଶ୍ଚୟ କରନ୍ତୁ ଯେ ବେହଦର ବାପା ବୁଝାଉଛନ୍ତି, ତେବେ ସେ ନିଶ୍ଚୟ ସତ୍ୟ ହିଁ ବତାଇବେ। ଏଥିରେ ଦ୍ୱନ୍ଦରେ ପଡିବାର କିଛି କଥା ନାହିଁ। କେତେକ ସନ୍ତାନ ପକ୍କା ଅଛନ୍ତି, କେତେକ କଚ୍ଛା ଅଛନ୍ତି। କଚ୍ଛା ଥିଲେ କାହାକୁ ବୁଝାଇ ପାରିବେ ନାହିଁ। ସ୍କୁଲରେ ମଧ୍ୟ କ୍ରମାନୁସାରେ ରହିଥାନ୍ତେ। ବହୁତଙ୍କର ଏହି ସଂଶୟ ଆସୁଛି କି ଆମେ କିପରି ବୁଝିବୁ ଯେ ପରମ ପିତା ପରମାତ୍ମା ଆସି ପଢ଼ାଉଛନ୍ତି, କାହିଁକି ନା ତାଙ୍କ ବୁଦ୍ଧିରେ ଅଛି ଯେ ଶ୍ରୀକୃଷ୍ଣ ହିଁ ଗୀତା ଜ୍ଞାନ ଶୁଣାଇଛନ୍ତି। ଏବେ ତ ପତିତ ଦୁନିଆରେ ଶ୍ରୀକୃଷ୍ଣ ଆସିପାରିବେ ନାହିଁ। ଏ କଥା ତାଙ୍କୁ ସିଦ୍ଧ କରି କୁହ କି ପରମାତ୍ମାଙ୍କୁ ହିଁ ପତିତ ଦୁନିଆ ଏବଂ ପତିତ ଶରୀରରେ ଆସିବାକୁ ପଡିଥାଏ। ବାବା ଏକଥା ମଧ୍ୟ ବୁଝାଉଛନ୍ତି ଯେ ପ୍ରତ୍ୟେକଙ୍କର ନିଜ ନିଜର ବୁଦ୍ଧି ଅଛି। କେହି କେହି ତ ଶୀଘ୍ର ବୁଝି ଯାଉଛନ୍ତି, ଯେତେ ସମ୍ଭବ ବୁଝାଇବାକୁ ପଡିବ। ସବୁ ବ୍ରାହ୍ମଣ ଏକ ସମାନ ହେବେ ନାହିଁ, କିନ୍ତୁ ପିଲାମାନଙ୍କ ଭିତରେ ଦେହ ଅଭିମାନ ବହୁତ ଅଛି। ଏଇ କଥା ବାବା ମଧ୍ୟ ଜାଣିଛନ୍ତି ଯେ ପିଲାମାନେ କ୍ରମାନୁସାରେ ରହିଛନ୍ତି, ପିଲାମାନଙ୍କୁ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ପଡିବ। ବଡ଼ ବାବା ଯାହା କିଛି କହିବେ ତାହା ମାନିବା ଉଚିତ। ଗୁରୁଙ୍କୁ ତ ମାନି ଆସିଛ, ଏବେ ବାପା ଯିଏ ସ୍ୱର୍ଗକୁ ନେଇ ଯାଇଥାନ୍ତି ତାଙ୍କର କଥା ତ ଆଖି ବନ୍ଦ କରି ମାନିବା ଦରକାର, କିନ୍ତୁ କେହି ଏହିପରି ନିଶ୍ଚୟ ବୁଦ୍ଧି ନାହାନ୍ତି। ଭଲେ ସେଥିରେ କ୍ଷତି ହେଉ ବା ଲାଭ ହେଉ ମାନି ନେବା ଉଚିତ। ଯଦି କ୍ଷତି ବି ହୋଇଯାଉଛି ତଥାପି ବାବା କହୁଛନ୍ତି ନା ସର୍ବଦା ଏପରି ବୁଝ ଯେ ଶ୍ରୀ ବାବା ହିଁ କହୁଛନ୍ତି, ବ୍ରହ୍ମା କହୁଛନ୍ତି ବୋଲି ଭାବ ନାହିଁ। ଶ୍ରୀ ବାବା ଉତ୍ତରାଦାୟୀ ହେବେ, ସେ ସବୁ ଠିକ କରିଦେବେ। ଇଏ ହେଉଛନ୍ତି ରଥ, ତେଣୁ ସେ ଠିକ କରିଦେବେ। କହିବି ଯେ ମୁଁ ଏହି ରଥରେ ବସିଛି, ସର୍ବଦା ଭାବ ଯେ ଶ୍ରୀ ବାବା ହିଁ କହୁଛନ୍ତି, ଇଏ କିଛି ଜାଣନ୍ତି ନାହିଁ। ଏହା ହିଁ ସ୍ମୃତିରେ ରଖ। ଗୋଟିଏ ପଟେ ତ ପୂର୍ଣ୍ଣ ରୂପେ ନିଶ୍ଚୟ ରଖିବା ଦରକାର, ଶ୍ରୀ ବାବା କହୁଛନ୍ତି ମୋ କଥା ମାନି ଚାଲ ତେବେ ତୁମର କଲ୍ୟାଣ ହେବ। ଏଇ ବ୍ରହ୍ମା ଯଦି କିଛି ବି କହୁଛନ୍ତି ତେବେ ତାଙ୍କ କଥାର ଉତ୍ତରାଦାୟୀ ହେଉଛି ମୁଁ। ତୁମେ ସନ୍ତାନ ମାନେ ଚିନ୍ତା କର ନାହିଁ, ସେ ବାବାଙ୍କୁ ମନେ ପକାଇଲେ ଅବସ୍ଥା ଆହୁରି ହିଁ ମଜବୁତ ହୋଇଯିବ। ନିଶ୍ଚୟ ରହିଲେ ବି କର୍ମ ବିନାଶ ହେବ, ଶକ୍ତି ମଧ୍ୟ ମିଳିବ। ଯେତେ ଅଧିକ ବାବାଙ୍କୁ ମନେ ପକାଇବ ସେତେ ଅଧିକ ଫଳ ମିଳିବ। ଯିଏ ଶ୍ରୀମଦ ପାଳନ କରିବେ ସେ ଉଚ୍ଚ ପଦ ପାଇବେ। ଅନେକଙ୍କ ମଧ୍ୟରେ ଦେହ ଅଭିମାନ ବହୁତ ରହିଥାଏ। ଦେଖ ବାପା ସବୁ ସନ୍ତାନ ମାନଙ୍କ ସହ କିପରି ସ୍ନେହରେ ଚାଲୁଛନ୍ତି, ସମସ୍ତଙ୍କ ସାଥିରେ କଥା ହେଉଛନ୍ତି, ପିଲାମାନଙ୍କୁ ପଚାରୁଛନ୍ତି ଠିକ ଭାବରେ ବସିଛ, କୌଣସି ଅସୁବିଧା ନାହିଁ ତ। ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ। ଅବିନାଶୀ ପିତାଙ୍କର ସନ୍ତାନ ମାନଙ୍କ ପାଇଁ ବହୁତ ବହୁତ ସ୍ନେହ ରହିଛି। ଯିଏ ଯେତେ ଶ୍ରୀମଦକୁ ଧ୍ୟାନରେ ରଖି ସେବା କରନ୍ତି ସେହି ଅନୁସାରେ ତାଙ୍କ ପ୍ରତି ସ୍ନେହ ରହିଥାଏ। ସେବାରେ ହିଁ ଲାଭ ଅଛି, ସେବାର୍ଥେ ପରିଶ୍ରମ କରିବାକୁ ହେବ। ଯଦି କେହି ଭଲ ସେବା କରୁଥାନ୍ତି ତେବେ ସେମାନେ ହୃଦୟରେ ମଧ୍ୟ ରହିଥାନ୍ତି ଯେ ଇଏ ଉତ୍ତମ ସନ୍ତାନ ଅଟେ। କିନ୍ତୁ କେବେ କେବେ ଚାଲୁ ଚାଲୁ କାହା କାହା ଉପରେ କୌଣସି ଖରାପ ଗ୍ରହର ପ୍ରଭାବ ମଧ୍ୟ ପଡିଯାଇଥାଏ, ମାୟା ବାଧା ଦେଇଥାଏ ନା। ଖରାପ ଗ୍ରହଚାରୀ କାରଣରୁ ପୁଣି ଜ୍ଞାନ ଧାରଣ କରିପାରି ନଥାନ୍ତି, କେହି ତ ପୁଣି କର୍ମଣା ସେବା କ୍ଲାନ୍ତ ହୋଇକରିଥାନ୍ତି। ତୁମର କାମ ହେଲା ସମସ୍ତଙ୍କୁ ସୁଖଧାମର ମାଲିକ କରାଇବା, କାହାକୁ ଦେଲେ ଦୁଃଖ ଦିଅ ନାହିଁ। ଜ୍ଞାନ ନଥିବାରୁ ବହୁ ଦୁଃଖ ଦେଇଥାନ୍ତି, ପୁଣି କେତେ ବି ବୁଝ ବୁଝନ୍ତି ନାହିଁ। ପ୍ରଥମେ ଆତ୍ମା ଏବଂ ପରମାତ୍ମାଙ୍କ ବିଷୟରେ ବୁଝାଅ। କିପରି ଆତ୍ମାରେ 84 ଜନ୍ମର ଅଭିନୟ ଭରି ହୋଇ ରହିଛି, ଯାହାକି ଅବିନାଶୀ ଅଭିନୟ ଅଟେ, ଏହା କେବେ ବଦଳେ ନାହିଁ। ଡ୍ରାମାରେ ନିର୍ଦ୍ଧାରିତ ରହିଛି ଏପରି ନିଶ୍ଚୟ ସମ୍ପନ୍ନ ଆତ୍ମା କେବେ ବି ହଲଚଲ ହେବେ ନାହିଁ। ଅନେକ ଆତ୍ମା ହଲଚଲ ହୋଇଯାନ୍ତି, ଶେଷ ସମୟରେ ଯେତେବେଳେ ଦୁନିଆ ରୂପୀ ପାଳଗଦାକୁ ନିଆଁ ଲାଗିଯିବ ସେତେବେଳେ ସେମାନେ ସ୍ଥିର ନିଶ୍ଚୟ ବୁଦ୍ଧି ହୋଇଯିବେ। ଏବେ ତ ବହୁତ ଯୁକ୍ତିରେ ବୁଝାଇବାକୁ ହେବ। ଭଲ ଭଲ ପିଲାମାନେ ତ ସେବା କରିଥାନ୍ତି, ସେମାନେ ହୃଦୟରେ ରହିଥାନ୍ତି, କାରଣ ବାବାଙ୍କ ସେବାର୍ଥେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ସେମାନଙ୍କର ସେବା କରିବାରେ ବହୁତ ସଉକ ରହିଥାଏ। ଯାହାଙ୍କଠାରେ ଯେଉଁ ଗୁଣ ଅଛି ତାହା ବାପା ବର୍ଣ୍ଣନା କରିଥାନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ସେବାରେ କଠିନ ପରିଶ୍ରମ କରିବାକୁ ହେବ, କୌଣସି କଥାରେ ସଂଶୟ ଆଣିବାର ନାହିଁ। ସେବା ଦ୍ୱାରା ସମସ୍ତଙ୍କୁ ସୁଖ ଦେବାର ଅଛି, ଦୁଃଖ ନୁହେଁ। ନମ୍ବର 2, ନିଶ୍ଚୟର ବଳ ଦ୍ୱାରା ନିଜର ଅବସ୍ଥାକୁ ଅଚଳ ଅଟଳ କରିବାକୁ ହେବ। ଯେଉଁ ସବୁ ଶ୍ରୀମଦ ମିଳୁଛି ସେଥିରେ କଲ୍ୟାଣ ସମାହିତ ହୋଇ ରହିଛି, କାହିଁକି ନା ବାପା ଉତ୍ତରାଦାୟୀ ଅଟନ୍ତି, ସେଥିପାଇଁ କୌଣସି ଚିନ୍ତା କରିବାର ନାହିଁ। ବରଦାନ ଯୋଗଯୁକ୍ତ ସ୍ଥିତି ଦ୍ୱାରା ସୂକ୍ଷ୍ମ ବା କଡା ବନ୍ଧନ ଗୁଡିକୁ ଅତିକ୍ରମ କରୁଥିବା ବନ୍ଧନ ମୁକ୍ତ ଭବ। ଯୋଗଯୁକ୍ତର ଲକ୍ଷଣ ହେଲା ବନ୍ଧନ ମୁକ୍ତ ସ୍ଥିତି। ଯୋଗଯୁକ୍ତ ହେବାରେ ସବୁଠାରୁ ବଡ ଏବଂ ଅନ୍ତିମ ବନ୍ଧନ ହେଲା ନିଜକୁ ବୁଦ୍ଧିମାନ ମନେ କରି ଶ୍ରୀମଦକୁ ନିଜର ବୁଦ୍ଧିର ଚମତ୍କାରିତା ବୋଲି ଭାବିବା, ଅର୍ଥାତ୍ ଶ୍ରୀମଦରେ ନିଜର ବୁଦ୍ଧିକୁ ମିଶ୍ରଣ କରିବା, ଯାହାକୁ ବୁଦ୍ଧିର ଅଭିମାନ କୁହାଯାଉଛି। ନମ୍ବର 2, ଯେତେବେଳେ ବି କେହି କୌଣସି ଦୁର୍ବଳତା ବିଷୟରେ ସଂକେତ ଦେଇଥାନ୍ତି ଅଥବା ଖରାପ ବର୍ଣ୍ଣନା କରିଥାନ୍ତି, ଯଦି ସେହି ସମୟରେ ଟିକିଏ ବି ବ୍ୟର୍ଥ ସଂକଳ୍ପ ଚାଲିଲା ତେବେ ମଧ୍ୟ ବନ୍ଧନ ବୋଲି କୁହାଯିବ। ଯେତେବେଳେ ଏହିସବୁ ବନ୍ଧନ ଗୁଡିକୁ ଅତିକ୍ରମ କରି ନିନ୍ଦା ସ୍ତୁତି ଜୟ ପରାଜୟରେ ସମାନ ସ୍ଥିତି ରଖିପାରିବ ତେବେ କୁହାଯିବ ସମ୍ପୂର୍ଣ୍ଣ ବନ୍ଧନ ମୁକ୍ତ। ସ୍ଲୋଗାନ, ପ୍ରଥମେ ଚିନ୍ତା କରିବା ତାପରେ କରିବା, ଏହା ହେଉଛି ଜ୍ଞାନିତ ଆତ୍ମାର ଗୁଣ। ଅବ୍ୟକ୍ତ ଇସାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ଯେପରି ଅଜ୍ଞାନୀ ବାଳକ କ୍ଷତି କରିବା ଭଳି ଜିନିଷକୁ ମଧ୍ୟ ଖେଳନା ଭାବିଥାଏ, ତେଣୁ ତାକୁ ଆଉ କିଛି ଦେଇ ତାଠାରୁ ତାକୁ ଆଣିବାକୁ ପଡିଥାଏ, ସେହିଭଳି ଯେଉଁମାନେ ଅଳ୍ପ କାଳର ମାନ ସାନ ବା ଅଳ୍ପ କାଳର ପ୍ରାପ୍ତିର ଇଚ୍ଛା ରଖିଛନ୍ତି ସେମାନଙ୍କୁ ସମ୍ମାନ ଦେଇ ନିଜେ ବିନିର୍ମାଣ ଅର୍ଥାତ୍ ନିରହଙ୍କାରୀ ହୋଇଯାଅ। ସେ ସମୟରେ ଯଦି ତାଙ୍କୁ ଶିକ୍ଷା ଦେବ ତେବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ସେଥିପାଇଁ ଏହିଭଳି ସମୟରେ ଯୁକ୍ତିଯୁକ୍ତ ବ୍ୟବହାର ଦ୍ୱାରା ପରୋପକାରୀ ହୋଇ କ୍ଷମା ଭାବ ଦ୍ୱାରା ତାଙ୍କୁ ସମ୍ମାନ ଦେଇ ପ୍ରଥମେ ତାଙ୍କୁ ବୁଦ୍ଧିମାନ କରାଅ, ଯାହାଦ୍ୱାରା ସେ ନିଜେ ନିଜେ ହୃଦବୋଧ କରିବେ ଯେ ଏହି କଥାଟି ମୋ ପାଇଁ କ୍ଷତିକାରକ ଅଟେ। ଆଚ୍ଛା, ଓମ୍ ଶାନ୍ତି।